वासुदेवाय नमो भगवते वासुदेवाय नमो भगवते वासुदेवाय श्रीमद्भागवतम नाइन्थ कैंटो नवम स्कंद चैप्टर 20 मीन्स अध्याय टेक्स्ट 22 श्लोक 22 रे त्वधा पुत्रो नयति नरदेवो जमुखया तं चास्य धाता गर्भस्य सत्यमाहो शकुन्तला एतदा पुत्रो नयति नरदेव जमख्या तं चास्य दाता गर्भस्य सत्यमाहो शकुन्तला पुत्र दिशान पुत्र नयति सेव्स रक्षा करे नरदेव ओ किंग महाराज दुष्मंत हे महाराज दुष्मंत जमख्यात फ्रॉम पनिशमेंट बाय जमराज और फ्रॉम द कस्टोडी ऑफ जमराज जमदंड तुम योर गुड सेल्फ आपण को छ एंड एवं अश्य of this child, a putrara, dhata, the creator, srishtikarta, garbhasya, of the embryo, garbhara, satyam, truthfully, satya, aho, said, kahile, sakuntala, your wife sakuntala, tumar patni sakuntala, akashvani, ଶୁଣାଯାଉଛି ହେ ମହାରାଜ ଦୁଷ୍ମନ୍ତ ଯେ ବୀର୍ଯ୍ୟ ପ୍ରଦାନ କରନ୍ତି ସେ ପ୍ରକୃତରେ ପିତା ଆଉ ତାଙ୍କର ପୁତ୍ର ପିତାଙ୍କୁ ଜମଦଣ୍ଡରୁ ରକ୍ଷା କରନ୍ତି ତୁମେ ପ୍ରକୃତରେ ଏ ପୁତ୍ରର ସୃଷ୍ଟିକର୍ତ୍ତା ବା ପିତା ବାସ୍ତବିକ ଶକୁନ୍ତଳା ଯାହା କହିଛନ୍ତି ତା ସତ୍ୟ ହେଲା ଶୁଳ୍କର ଅର୍ଥ ଆମର ପରମାରାଧ୍ୟତନ ଗୁରୁଦେବ ଶ୍ରୀ ଶ୍ରୀମଦେଶୀ ଭକ୍ତିବେଦାନ୍ତ ସ୍ୱାମୀ ପ୍ରଭୁପାଦଜୀ ମହାରାଜ ଯାହା କହିଛନ୍ତି ତାର ଓଡ଼ିଆ ଅନୁବାଦ କୁହାଉଛି ଆକାଶବାଣୀ ଶୁଣି ମହାରାଜ ଦୁଷ୍ମନ୍ତ ତାଙ୍କର ପତ୍ନୀ ଏବଂ ତାଙ୍କର ପୁତ୍ରକୁ ଗ୍ରହଣ କଲେ ସ୍ମୃତିଶାସ୍ତ୍ର ଅନୁଯାୟୀ ଏକଥା କୁହାଯାଇଛି ପୁନଃ ନରକା ଯସ୍ମାତ୍ ପିତରୁ ଶ୍ରାୟତେ ସୁତ ତସ୍ମାତ୍ ପୁତ୍ର ଇତି ପ୍ରୋକ୍ତ ସ୍ୱୟଂ ଏବ ସ୍ୱୟଂ ଭୁବା Because the son delivers his father from punishment, hell called Put, son is called Putra. Put namaka narkaru, uddhar kare boli, taku putra kuhajaye. According to this principle, when there is a disagreement between the father and mother, it is the father, not the mother, who is delivered by the son. Jadi pita matanga bhittare man malini hoy, separation bichheda hoy, tahale, ପିତା ପୁତ୍ର ପିତାକୁ ହିଁ ଉଦ୍ଧାର କରନ୍ତି ମାତାକୁ ନୁହେଁ ବଟ୍ ଇଫ୍ ଦି ୱାଇଫ୍ ଇଜ୍ ଫେଥଫୁଲ୍ ଆଣ୍ଡ ଫର୍ମଲି ଆଡିୟରେଣ୍ଟ ଟୁ ହର୍ ହଜବେଣ୍ଡ ୱେନ୍ ଦି ଫାଦର୍ ଇଜ୍ ଡେଲିଭର୍ଡ଼ ଦି ମଦର୍ ଇଜ୍ ଅଲ୍ସୋ ଡେଲିଭର୍ଡ଼ କିନ୍ତୁ ପତ୍ନୀ ଯଦି ପତିବ୍ରତା ହୋଇଥାନ୍ତି ଏବଂ ପତିଙ୍କର ଅନୁଗତ ହୋଇଥାନ୍ତି ତାହେଲେ ଯେତେବେଳେ ପିତା ଉଦ୍ଧାର ପାଆନ୍ତି ମାତା ମଧ୍ୟ ଉଦ୍ଧାର ପାଆନ୍ତି କନ୍ସିକ୍ୱେଣ୍ଟଲି ଦେର୍ ଇଜ୍ ନୋ ସଚ୍ ଥିଙ୍ଗ୍ ଆର୍ ଡାଇଭର୍ସ ବୈଦିକ ଲିଟରେଚର୍ ବୈଦିକ ସାହିତ୍ୟରେ ଏ ବିବାହ ବିଚ୍ଛେଦର କଥା ନାହିଁ ଏ ୱାଇଫ୍ ଇଜ୍ ଅଲୱେଜ୍ ଟ୍ରେନ୍ ଟୁ ବି ଚେଷ୍ଟ ଆଣ୍ଡ ଫେଥଫୁଲ୍ ଟୁ ଆର୍ ହଜବେଣ୍ଡ ଫର୍ ଦିସ୍ ହେଲ୍ପସ୍ ହର୍ ଆଚିଭ୍ ଡେଲିଭରାନ୍ସ ଆବୋମିନେବଲ୍ ମେଟେରିଆଲ୍ କଣ୍ଡିସନ୍ ଇଏ ହେଉଛି ଯାହା କହନ୍ତି ବୈଦିକ କଲଚର୍ ବୈଦିକ ସଂସ୍କୃତି ବା ବୈଦିକ ସିଭିଲାଇଜେସନ୍ ବୈଦିକ ସଭ୍ୟତା ଏଇଟା ପତ୍ନୀ सर्वदा चेस्ट एंड फेथफुल सती साधी जहाँ कहती अनुगत पतिर अनुगत हवा उचित पतिव्रता नारी सती साधी पतिव्रता हवा उचित से विषय ट्रेनिंग तालीम दिया जाए ए वैदिक सभ्यतारे फॉर दिस हेल्प्स हर अचीव डिलीवरेंस फ्रॉम एनी अबोमिनेबल मेटेरियल कंडीशन एपर हेले से अति घृण्य भौतिक स्थिति रो उद्धार पाइब दिस वर्स क्लियरली सेज पुत्र नयति नरदेव जमख्यात ये श्लोक परिष्कार कथा कहुछ द सन सेव्स हिज फादर फ्रॉम द कस्टडी ऑफ जमराज पुत्र पिता को जमदंड रक्षा करती इट नेवर सेज पुत्र नयति मातरम द सन सेव्स हिज मदर माता को रक्षा करती ये कथा कह जाए ना द सीड गिविंग फादर इज डेलीवर्ड नॉट द स्टोर कीपर मदर बीज पदार्थ प्रीता ही उद्धार पाती माता नुहति कनसिक्वेन्टली हजबैंड एंड वाइफ सुड नॉट सेपरेट अंडर एनी कंडीशन तेणु फलत पति पत्नी कौन प्रकार अवस्था जहाँ कहते विच्छेद विदा विच्छेद उचित नुहे संबंध त्याग करवा उचित नुहे फॉर इफ दे हैव ए चाइल्ड हुम दे रेज्ड टू बी ए वैष्णव ही कैन सेव बोथ द फादर एंड मदर इन द कस्टडी ऑफ जमराज पनिशमेंट हेल इज लाइफ जदि से एक वैष्णव पुत्र जन्म करती ताहले से वैष्णव पुत्र उभय पिता और माता को जम दंड रक्षा करेंगे यह श्लोक पर दि जामर परमाराध्यतम गुरुदेव श्री श्रीमद ए श्री भक्ति वेदांत स्वामी रूपाजी महाराज गर्भाष्य ये हूँ दुष्मंत शकुंतला उपाख्यान आसी नवम स्कंद भागवत विंश अध्याय रे महाराज दुष्मंत मुर्गया को जाइले कर्ण मुनि आश्रम शकुंतला भेटते पत्नी रूप से ग्रहण करते गांधर मत विवाह करते बीज प्रदान करते फल पुत्र जन्म हो काल पर जोबले शकुंतला पुत्र को नहींक्र दुष्मंत महाराज पाक जाती ग्रहण कर आकाशवाणी होता जे ये हूँ प्रकृत दुष्मंत ये हूँ तुम पुत्र शकुंतला जहाँ कही सत्य कथा ये कथा ये कह स्मृति शास्त्र उद्धार करी द्रौपदी महाराज भाष्य कही पुत्र नाम का नरक उद्धार करती बोली पुत्र नाम हो तेणु पुत्र पिता को उद्धार करती माता उद्धार करती ना जदि माता सती साधी पतिव्रता होती पति अनुगता होती पिता जो उद्धार पाते माता उद्धार पाइबे नचे माता उद्धार पाइबे ना ये कथाटा परिष्कार भाव में विशेषकर ये कहुचे से वैदिक संस्कृति वैदिक कल्चर वैदिक सिविलाइजेशन वैदिक सभ्यता वैदिक संस्कृति ये जो विवाह संबंध हो ये संबंध ये भगवान सहित जो आम संबंध अच्छी से संबंध से संबंधित हुए ये हूँ वैदिक संबंध से तो संबंधे संबंध आमार ये शास्त्र कहते ए महाजन मध्य कहते साधु शास्त्र महाजन मत ये साधु शास्त्र महाजन मत मंधु दारा सुत सुता तो वो दासी दासो दारा सुत सुता तो वो दासी दासो से ही तो सो मंदे सभी आमारो प्रयासो से तो मंदे सबे आमारो प्रयासो ये कथा ये भक्ति विनोद ठाकुर महाजन गौड़ीय वैष्णव आचार्य परंपरा आसवा प्रधान आचार्य ये कहते बंधु दारा आसुदा आसुद तपदा आसीदा आसो से तो सम्बन्धी सबे आमार प्रयास हे भगवान जे मोर बंधु से आपणकर दास जे मोर दारा बोली भार्जा से आपणकर दासी ଏ ମୋର ସୁତ ପୁତ୍ର ସେ ଆପଣଙ୍କର ଦାସ, ଯିଏ ସୁତା ବା କନ୍ୟା ସେ ଆପଣଙ୍କର ଦାସୀ, ଅବସ୍ଥେ ଭଗବାନଙ୍କର ଦାସ ଦାସୀ, ସେଇତ ସମ୍ବନ୍ଧେ ସବୁ ଆମର ପ୍ରୟାସ, ଏଇ ପ୍ରୟାସ ପୋଷଣ କରିବା ଉଚିତ। ସମ୍ବନ୍ଧ କୃଷ୍ଣଙ୍କ ସହିତ ସମ୍ବନ୍ଧିତ ହେବା ଉଚିତ। କୃଷ୍ଣ ଯେ ଏକମାତ୍ର ସମ୍ବନ୍ଧ, କୃଷ୍ଣ ନିତ୍ୟ ସମ୍ବନ୍ଧ, କୃଷ୍ଣ ଏକମାତ୍ର ସମ୍ବନ୍ଧ, ଜୀବର କୃଷ୍ଣଙ୍କ ସହିତ ନିତ୍ୟ ପ୍ରୀତିପୂର୍ଣ୍ଣ ସମ୍ବନ୍ଧ ଅଛି। ଏ ହେଉଛି ସାଧୁ ଶାସ୍ତ୍ର ସିଦ୍ଧାନ୍ତ। ଇଏ ସମ୍ବନ୍ଧ ବିଷୟ ଯେତେବେଳେ ଆମେ ବେଦରେ ତ୍ରିତତ୍ଵ କହେ, ସମ୍ବନ୍ଧ ବିଧେୟ ପ୍ରୟୋଜନ, ଏ ବେଦରେ ତିନୋଟି ତତ୍ତ୍ୱ କୁହାଯାଇଛି, ସମ୍ବନ୍ଧ ତତ୍ତ୍ୱ, ବିଧେୟ ତତ୍ତ୍ୱ ଆଉ ପ୍ରୟୋଜନ ତତ୍ତ୍ୱ। ସମ୍ବନ୍ଧ ତତ୍ତ୍ୱ ହେଉଛି କୃଷ୍ଣଙ୍କ ସହିତ ନିତ୍ୟ ସମ୍ବନ୍ଧ, ଜୀବର କୃଷ୍ଣଙ୍କ ସହିତ ନିତ୍ୟ ସମ୍ବନ୍ଧ ଅଛି, ତାହା ହେଉଛି ନିତ୍ୟ ପ୍ରୀତିପୂର୍ଣ୍ଣ ସମ୍ବନ୍ଧ। ଏ ସମ୍ବନ୍ଧର କଥା, ସେହି ସମ୍ବନ୍ଧରେ ସମ୍ବନ୍ଧିତ ହେବା ପାଇଁ ପଡ଼େ। ପ୍ରୀତିର ପ୍ରକୃତ ପାତ୍ର ହେଉଛନ୍ତି କୃଷ୍ଣ, ପ୍ରୀତିର ପ୍ରକୃତ ପାତ୍ର ହେଉଛନ୍ତି କୃଷ୍ଣ। ପ୍ରୀତି ଜିନିଷଟା ତ ଏକମାତ୍ର କୃଷ୍ଣଙ୍କର, ଆଉ କାହାର ନୁହେଁ। ଏ ଭୌତିକ ଜଗତ, ମେଟେରିଆଲ ୱାର୍ଲଡ ଯାହା କହୁଛନ୍ତି, ଅଶାଶ୍ୱତ, ଏ ଅନିତ୍ୟ, ଏ ଚିରସ୍ଥାୟୀ ନୁହେଁ, ଅନିତ୍ୟ। ଏହାର ସୃଷ୍ଟି ଅଛି, କେତେ ସ୍ଥିତି କାଳ ଅଛି, ଆଉ ଧ୍ୱଂସ ହୋଇଯିବ। କୌଣସି ବ୍ୟବସ୍ଥା ଏ ଭୌତିକ ଜଗତରେ ଚିରନ୍ତନ ବ୍ୟବସ୍ଥା ନୁହେଁ, ଯାହା କୁହାଯାଉଛି ଆଦ୍ୟନ୍ତବନ୍ତ, ସବୁର ଆରମ୍ଭ ଅଛି, ଶେଷ ଅଛି, ସବୁ ଅନିତ୍ୟ, ସବୁ ଅନିତ୍ୟ, ନିତ୍ୟ ନୁହେଁ, ଏ ଚିରସ୍ଥାୟୀ ନୁହେଁ, ଅସ୍ଥାୟୀ ବ୍ୟବସ୍ଥା ସବୁ ଏଠି। ଏହାକୁ କୁହାଯାଉଛି ଗୋଟେ ପାନ୍ଥଶାଳା, ଏ ସଂସାରକୁ ଆସି ପାନ୍ଥଶାଳାର ଦୁଇ ଦିନ ପରିଚିତ ପଥିକ ପରି ଆତ୍ମୀୟ ସ୍ୱଜନ ପ୍ରତି ଜୀବ କି ପ୍ରକାର ଆସକ୍ତ ହେଇ ପଡ଼ିଛି, ଆହା କି ଅଠା, କି ଟାଣ, ଏହା କ'ଣ ଟିକେ କମେ ନା। ଏ ସାଧୁ ଶାସ୍ତ୍ର ମହାଜନଙ୍କର କଥା, ଏକମାତ୍ର ଆସକ୍ତି କୃଷ୍ଣଙ୍କ ପଦ ଅରବିନ୍ଦରେ ରହିବା, କୃଷ୍ଣଙ୍କ ସହିତ ଏକମାତ୍ର ଆସକ୍ତି, କୃଷ୍ଣଙ୍କ ସହିତ ଏକମାତ୍ର ସମ୍ବନ୍ଧ ଆମର, ସେହି ସମ୍ବନ୍ଧରେ ଆମେ ସମ୍ବନ୍ଧିତ ହେବା। ଭୌତିକ ସମ୍ବନ୍ଧ, ଜଡ଼ୀୟ ସମ୍ବନ୍ଧ, ଅନିତ୍ୟ ସମ୍ବନ୍ଧ, ଏ ଯେକୌଣସି ମୁହୂର୍ତ୍ତରେ ଭାଙ୍ଗିଯିବ, ତୁଟିଯିବ। କୃଷ୍ଣଙ୍କ ସହିତ ସମ୍ବନ୍ଧ ଅତୁଟ ସମ୍ବନ୍ଧ, ନିତ୍ୟ ସମ୍ବନ୍ଧ, ପ୍ରୀତିପୂର୍ଣ୍ଣ ସମ୍ବନ୍ଧ, ତାହା କେବେ ହେଲେ ତୁଟେ ନା। ସେଥିପାଇଁ ଏଠି ଯେଉଁ ଆମେ ସମ୍ବନ୍ଧ ଯୋଡ଼ୁଛେ ଭୌତିକ ଜଗତରେ, ସମ୍ବନ୍ଧ କଥାକୁ ବିବାହ କଲେ ଆମେ ସାଧାରଣତଃ ପାଞ୍ଚ ପ୍ରକାର ସମ୍ବନ୍ଧ ଦେଖିବା। ଗୋଟେ ହେଉଛି ପିତା ପୁତ୍ର ସମ୍ବନ୍ଧ, ପତି ପତ୍ନୀ ସମ୍ବନ୍ଧ, ଭାଇ ଭାଇ ସମ୍ବନ୍ଧ, ପ୍ରଭୁ ଭୃତ୍ୟ ସମ୍ବନ୍ଧ, ଅପର ସମ୍ବନ୍ଧ, ଏଇ ପ୍ରକାର ପାଞ୍ଚଟା ପ୍ରକାର, ପାଞ୍ଚଟା କ୍ୟାଟେଗୋରି କରାଯାଇପାରେ, ବିବାହ କରାଯାଇପାରେ ସମ୍ବନ୍ଧକୁ। ତେ ଯେତେ ସମ୍ବନ୍ଧ କର, ଏଇ ସମ୍ବନ୍ଧଟା ଯଦି ଯାହା ଭକ୍ତି ବିନୋଦ ଠାକୁର କହିଲେ, ସେଇ ତ ସମ୍ବନ୍ଧେ ସମ୍ବନ୍ଧ ଆମର, ସେଇ ପ୍ରୟାସ ଆମର, ସେଇ ସମ୍ବନ୍ଧରେ କୃଷ୍ଣ ସମ୍ବନ୍ଧରେ ସମ୍ବନ୍ଧିତ ହେବା, କୃଷ୍ଣର ଦାସ ଦାସ ହିସାବରେ ସମ୍ବନ୍ଧିତ ହେବା। ଯେ ପିତା ସେ କୃଷ୍ଣଙ୍କ ଦାସ, ଯେ ମାତା କୃଷ୍ଣଙ୍କ ଦାସ, ଅର୍ଥାତ୍ ଯେ ପତି ସେ କୃଷ୍ଣଙ୍କର ଦାସ, ଯେ ପତ୍ନୀ ସେ କୃଷ୍ଣଙ୍କର ଦାସୀ। ଏ ପତି ପତ୍ନୀ ସମ୍ବନ୍ଧ ଏଇ କୃଷ୍ଣ ସମ୍ବନ୍ଧରେ ସମ୍ବନ୍ଧିତ ହେବା ଉଚିତ। ପତି ଆଉ ପତ୍ନୀ ଉଭୟଙ୍କର ଲକ୍ଷ୍ୟ ହେବ କୃଷ୍ଣଙ୍କର ସେବା କରିକିରି କୃଷ୍ଣଙ୍କୁ ଆନନ୍ଦ ଦେବା, କୃଷ୍ଣଙ୍କର ପ୍ରୀତି ବିଧାନ କରିବା, କୃଷ୍ଣଙ୍କର ସନ୍ତୋଷ ବିଧାନ କରିବା, କୃଷ୍ଣଙ୍କର ସୁଖ ବିଧାନ କରିବା। ତାଙ୍କର ଲକ୍ଷ୍ୟ ହେବା ଉଚିତ ନୁହେଁ, ନିଜର ପ୍ରୀତି, ନିଜର ଆନନ୍ଦ ବିଧାନ କରିବା, ନିଜ ପ୍ରୀତି ନିଜ ଆନନ୍ଦ ବିଧାନ ପାଇଁ ସମ୍ବନ୍ଧ ସ୍ଥାପନ କରିବା ନା। ଯଦି କରାଯାଏ, ତାହା ହୁଏ ଅନିତ୍ୟ ସମ୍ବନ୍ଧ, ତାହା ହୁଏ ଜଡ଼ୀୟ ସମ୍ବନ୍ଧ, ଯାହା କୁହନ୍ତି ମେଟେରିଆଲ ରିଲେସନ୍ସିପ୍, ଭୌତିକ ସମ୍ବନ୍ଧ, ତାହା ଭାଙ୍ଗିଯିବ। ପରିଣତିରେ କ'ଣ ହେବ ନା, ଯମଦଣ୍ଡ ଭୋଗିବାକୁ ପଡ଼ିବ। ଏଇ ଯମଦଣ୍ଡର କଥା ଆସୁଛି। ତେଣୁ ସେ ସମ୍ବନ୍ଧ ପତି ପତ୍ନୀ, ଆମର ଯେଉଁ ବୈଦିକ ବିବାହ ହୁଏ, ସେ ବିବାହରେ ଏଇ ମନ୍ତ୍ର ଉଚ୍ଚାରଣ କରାଯାଏ, ଯେ ଏ ସମ୍ବନ୍ଧରେ ସମ୍ବନ୍ଧିତ କୃଷ୍ଣଙ୍କୁ ସମର୍ପଣ। କନ୍ୟା ପିତା ଯେତେବେଳେ କନ୍ୟାଦାନ କରନ୍ତି, ସେତେବେଳେ ଏଇ ମନ୍ତ୍ର ଉଚ୍ଚାରଣ କରିଦିଅନ୍ତି, ଯେ ଏଇ ରାଧା କୃଷ୍ଣ ପ୍ରୀତ୍ୟର୍ଥେ, ରାଧା କୃଷ୍ଣ ପ୍ରୀତ୍ୟର୍ଥେ ସମ୍ପ୍ରଦାନ କରୁଛି ମୋ କନ୍ୟାକୁ। ଇ ସମ୍ପ୍ରଦାନ କରାଯାଏ, କନ୍ୟା ସମ୍ପ୍ରଦାନ କରାଯାଏ, କଦାପି ନିଜ ପ୍ରୀତି ବିଧାନ ପାଇଁ ଯାହା କହନ୍ତି ବିବାହ କରିବ ନା, ପତି ପତ୍ନୀ ସମ୍ବନ୍ଧ ଯୋଡ଼ିବ ନା, କଲେ ତାହା ପାପ କାର୍ଯ୍ୟ ହେବ, ତାହା ପାପ କାର୍ଯ୍ୟ ହେବ, ଯାହା ଫଳରେ ଯମଦଣ୍ଡ ଭୋଗିବାକୁ ହେବ। ସେଥିପାଇଁ କୁହାଯାଉଛି ସଂସାରକୁ ଆସି ପାନ୍ଥଶାଳାର ଦୁଇ ଦିନ ପରିଚିତ ପଥିକ ପରି ଆତ୍ମୀୟ ସ୍ୱଜନ ପ୍ରତି ଜୀବ କି ପ୍ରକାର ଆସକ୍ତ ହେଇପଡ଼ିଛି, ଆହା କି ଅଠା କି ଠାଣ, ଏହା କ'ଣ ଟିକେ କମେ ନା? ବିପରୀତମୁଖୀ ଦୁଇଟି ଚଳନ୍ତା ଟ୍ରେନ୍ର ଯାତ୍ରୀ, ଦୁଇଟି ଯାତ୍ରୀ ପରସ୍ପର ପରିଚିତ ହୋଇ ଏବଂ ସମ୍ବନ୍ଧଯୁକ୍ତ ଅଭିମାନଙ୍କ ଯଦି କେହି କାହାରିକୁ ଛାଡ଼ିବାକୁ ନା ଚାହେଁ, ତେବେ ତାହା କି କାର୍ଯ୍ୟରେ ପରିଣତ ହେବ? ଏହି ସ୍ୱଳ୍ପ ସମୟ ମଧ୍ୟରେ କେତେ ରକମ ନିଜ କରିବାକୁ ଲୋକ ଚାହୁଁଛି ତା ଆଶ୍ଚର୍ଯ୍ୟ। ନିଜର ଏକମାତ୍ର ଆମର କୃଷ୍ଣ, ତୁମି ତ ଆମାର ଆମି ତ ତୁମାର, କି କାଜ ଅପରଧନେ। କୃଷ୍ଣଙ୍କ ଏ ଶରଣାଗତି ଭକ୍ତିବିନୋଦ ଠାକୁରଙ୍କର ଅନ୍ୟ ଏକ ସଙ୍ଗୀତରେ କହିଛନ୍ତି, ତୁମି ତ ଆମାର ଆମି ତ ତୁମାର, କି କାଜ ଅପରଧନେ। ହେ କୃଷ୍ଣ, ତୁମେ ମୋର, ମୁଁ ତୁମର, ଏ ଗୋଟେ ସମ୍ବନ୍ଧ, ଅନ୍ୟ ସମ୍ବନ୍ଧ ଆମର ନାହିଁ। ପ୍ରୀତି ଜିନିଷଟା ଏକମାତ୍ର କୃଷ୍ଣର, କୃଷ୍ଣଙ୍କ ପ୍ରତି ମମତା ଆତ୍ମସର୍ଯ୍ୟର ନାମ ହିଁ ପ୍ରୀତି। ସୁତରାଂ କୃଷ୍ଣ ବ୍ୟତୀତ ପ୍ରୀତିର ପାତ୍ର ଆଉ କେହି ହେଇପାରନ୍ତି ନାହିଁ। ତାଙ୍କୁ ବାଦ ଦେଇ ସଂସାରରେ ଅଠା ଲଗେଇ ରହିଲେ କିଛି ମଙ୍ଗଳ ହେବ କି? କିଛି ମଙ୍ଗଳ ହେବ ନା। ସେଇତ ସମ୍ବନ୍ଧେ ସମ୍ବନ୍ଧ ଆମର ପ୍ରୀତିର ପ୍ରକୃତ ପାତ୍ରରେ ଯଦି ପ୍ରୀତି ହଏ ତାହେଲେ ସବୁ ଠିକ୍ ହେଇଯାଏ, ସବୁ ଠିକ୍ ହେଇଯାଏ। ପତ୍ନୀର ପ୍ରତି ଆଦର ଖରାପ ହୁଏ ନା ଯଦି କୃଷ୍ଣ କୃଷ୍ଣ ଭକ୍ତଙ୍କ ଠାରେ ପ୍ରୀତି ବୃଦ୍ଧି ପାଏ। ପତ୍ନୀ ରୂପେ ବା ସ୍ୱାମୀ ରୂପେ ଆଦରର ଆମର ନିନ୍ଦା ନାହିଁ ଯଦି କୃଷ୍ଣ ସମ୍ବନ୍ଧ ହେଇଥାଏ, କୃଷ୍ଣ ସମ୍ବନ୍ଧରେ ସମ୍ବନ୍ଧିତ ହେଇଥାଏ। ଯଦି ଅନ୍ୟକୁ କୃଷ୍ଣଙ୍କ ଆଡ଼କୁ ବା କୃଷ୍ଣ ଭକ୍ତଙ୍କ ସେବା ପ୍ରତି ଅଗ୍ରସର କରାଇବାର ଚେଷ୍ଟା ରହେ ତେବେ ତାହା ଖରାପ ହେଇପାରିବ ନା। ତା ନାହିଁ ଯଦି ତାହେଲେ ତାହା ଖରାପ, ତାହା ଖରାପ। ସେ ସମ୍ବନ୍ଧ ତୁମେ ଯୋଡ଼ିନା, ତୁମେ ଅନିତ୍ୟ, ତୁମେ ଅନିତ୍ୟ ଯୋଡ଼ିଓ ସମ୍ବନ୍ଧ ଯୋଡ଼ିଛ। ତୁମର ନିଜର ସୁଖ, ନିଜର ପ୍ରୀତି, ନିଜର ଇନ୍ଦ୍ରପ୍ରୀତି ପାଇଁ। ଇନ୍ଦ୍ରପ୍ରୀତିର ଅର୍ଥ ପାପ କାର୍ଯ୍ୟ, ଇନ୍ଦ୍ରପ୍ରୀତିର ଅର୍ଥ ହେଉଛି ପାପ କାର୍ଯ୍ୟ। ପ୍ରକୃତ ପାପର ତାତ୍ପର୍ଯ୍ୟଟା କ'ଣ? ପାପ କହିଲେ ଅଛି, ଆମର ବେଦ ଶାସ୍ତ୍ରରେ ରହିଛି, ନିଷିଦ୍ଧ କର୍ମ ଅଛି, ତାକୁ ପାପ ବୋଲି କୁହାଯାଇଛି। କିନ୍ତୁ ସୂକ୍ଷ୍ମ ବିଚାରରେ, ସୂକ୍ଷ୍ମ ବିଚାରରେ ଏ କଥା ଦିଆଯାଇଛି ସାଧୁ ଶାସ୍ତ୍ର, ଶାସ୍ତ୍ର କହନ୍ତି, ସାଧୁ ମହାଜନମାନେ ମଧ୍ୟ କହିଛନ୍ତି, ଯାହା କୃଷ୍ଣଙ୍କ ପାଇଁ କରାଯାଉନାହିଁ, କୃଷ୍ଣଙ୍କର ପ୍ରୀତିବିଧାନ ପାଇଁ କରା ନ ଯାଉନାହିଁ, ଯାହା ନିଜର ପ୍ରୀତି, ନିଜର ଇନ୍ଦ୍ରପ୍ରୀତି ବିଧାନ ପାଇଁ କରାଯାଉଛି, ତା ହେଉଛି ପାପ, ତା ହେଉଛି ପାପ। ଏ ବିଚାରରେ ସମସ୍ତେ ପାପ କରୁଛନ୍ତି। ଗୀତାରେ କୁହାଯାଉଛେ, ଯେ ପଚନ୍ତି ଆତ୍ମକାରଣ ଭୁଞ୍ଜତି ଅଘମ, ଯେ ରାନ୍ଧୁଛି ନିଜ ପାଇଁ ବା ନିଜ ପରିବାର ପାଇଁ, କୃଷ୍ଣ ପାଇଁ ରାନ୍ଧୁନି, କୃଷ୍ଣ ପାଇଁ ରାନ୍ଧୁନି, ନିଜ ପାଇଁ ନିଜ ପରିବାର ପାଇଁ ରାନ୍ଧୁଛି ଆଉ ନିଜେ ଖାଉଛି ବା ପରିବାରକୁ ଖୁଆଉଛି, ତାହେଲେ ସେ ପାପ ଭୋଜନ କରୁଛି। ରନ୍ଧା ଯିବ କୃଷ୍ଣଙ୍କ ପାଇଁ, କୃଷ୍ଣର ମନ୍ଦିର, ଗୃହଟା କୃଷ୍ଣର ମନ୍ଦିର, କୃଷ୍ଣ ହେଉଛନ୍ତି ଗୃହର ମାଲିକ, ସବୁ ଯାବତୀୟ ସମ୍ପତ୍ତି ଯାହା କିଛି ଦେଖୁଛ କୃଷ୍ଣର, କୃଷ୍ଣର ସମ୍ପତ୍ତି କାହାର ନୁହେଁ, ଜୀବ କୃଷ୍ଣ ଦାସ, ଏଇ ବିଶ୍ୱାସ କଲେ ତାର ଦୁଃଖ ନାହିଁ। ଜୀବ ହେଉଛି କୃଷ୍ଣଙ୍କର ନିତ୍ୟ ଦାସ, ଏଇ ବିଶ୍ୱାସ ବେଳେ ସ୍ଥିର ହେବ ଆଉ ତାହେଲେ କୌଣସି ଦୁଃଖ ଆସିବ ନା। ସେଇଟା ନୈତିକ ଥିବା ହେତୁ ଆମେ ଦୁଃଖ ପାଉଛେ। ପଦ୍ମପୁରାଣରେ କୁହାଯାଇଛି, ମନ୍ନିମିତ୍ତ ପାପଙ୍ଗପି ଧର୍ମାୟ କଳ୍ପତେ ମାମନାଦୃତ ଧର୍ମପି ପାପଂ ସ୍ୟାନ୍ ମତ୍ ପ୍ରଭାବତ। ଇଏ କୁହାଉଛି, ଭଗବାନ କହୁଛନ୍ତି, ମୋ ପାଇଁ ଯିଏ ପାପ କରେ ତା ଧର୍ମ ହେଇଯାଏ, ଧର୍ମପି ପାପଂ ସ୍ୟାନ୍ ମତ୍ ପ୍ରଭାବତ ମାମନାଦୃତ ଧର୍ମ ବି ମୋତେ ଅନାଦର କରିତ ଧାକଥିତ ଧର୍ମ ତାହା ପାପ। ଇଏ ହେଉଛି ପଦ୍ମପୁରାଣର କଥା। ଅର୍ଜୁନଙ୍କୁ ଉଦାହରଣ ଦିଆଯାଇପାରେ, ଅର୍ଜୁନ କୁରୁକ୍ଷେତ୍ର ଯୁଦ୍ଧଭୂମିରେ ତାଙ୍କର ଜ୍ଞାତି ବନ୍ଧୁ ବାନ୍ଧବ ସହୋଦର, ଯାହା କହନ୍ତି ଭାଇ ବନ୍ଧୁ ବାନ୍ଧବ କୁଟୁମ୍ବ ଜ୍ଞାତି, ଏପରି ଗୁରୁ ଗୁରୁଜନମାନଙ୍କୁ ବଦ୍ଧ କଲେ, ତାଙ୍କୁ ପାପ ଲାଗିଲା ନା। କାହିଁକି ନା କୃଷ୍ଣ ପ୍ରୀତି, କୃଷ୍ଣ ପ୍ରୀତି ବିଧାନ ଅର୍ଥେ ନିଜ ପ୍ରୀତି ପାଇଁ ନୁହେଁ। ଇଏ ହେଉଛି କଥା, ଯେ ତା ନ କରି ତୁମେ ଅନ୍ୟକୁ ବଧ କରିବ ତାହେଲେ ତାହା ପାପ ହେବ। ଇଏ ହେଉଛି କଥାଟା, ଏ ବିଚାରରେ ସମସ୍ତେ ପାପ କରୁଛନ୍ତି। ଇନ୍ଦ୍ର ପ୍ରୀତି ମାନେ ପାପ କର୍ମ, ଏ ସୂକ୍ଷ୍ମ ବିଚାର, ଇନ୍ଦ୍ର ପ୍ରୀତି ମାନେ ପାପ, ପାପ କର୍ମ କଲେ ତ ଜମଦଣ୍ଡ ଭୋଗିବ, ସେଥିରୁ କିଏ ଉଦ୍ଧାର କରିବ? ପୁତ୍ର ନାମକ ନର୍କରୁ ତ୍ରାଣ କରେ ବୋଲି ପୁତ୍ର ହଏ, କିନ୍ତୁ ଏ ପୁତ୍ର ବୈଷ୍ଣବ ପୁତ୍ର ହେବା ଉଚିତ, ବୈଷ୍ଣବ ପୁତ୍ର ଉଦ୍ଧାର କରିବ, ସମସ୍ତଙ୍କୁ ଉଦ୍ଧାର କରିବ। ଭାଗବତ ସପ୍ତମ ସ୍କନ୍ଦରେ ପ୍ରହ୍ଲାଦ ପ୍ରହ୍ଲାଦ ଚରିତ ଯିଏ ଦିଆଯାଇଛି, ପ୍ରହ୍ଲାଦଙ୍କର ପିତା ହିରଣ୍ୟକଶିପୁ ଅସୁର, ହିରଣ୍ୟକଶିପୁ ଅସୁର, ସେ ଅସୁର ତାଙ୍କର ପୁତ୍ର ପ୍ରହ୍ଲାଦ ମହାନ ବୈଷ୍ଣବ, ଭଗବାନଙ୍କର ପ୍ରିୟ ଭକ୍ତ। ସେ ଭଗବାନ କଥା କହିଛି, ଯେତେବେଳେ ବାପଟା ଶତ୍ରୁ ହୋଇଯାଇଛି, କାରଣ ବାପ ବାପୁତଳା ଭଗବାନ ବିଷ୍ଣୁ ତା ଶତ୍ରୁ ବୋଲି ଭାଇକି ମାରିଛି, ସେଥିପାଇଁ ପୁତ୍ରକୁ ମାରିବା ପାଇଁ କେତେ କୌଶଳ କରିଛି, କିନ୍ତୁ କୃଷ୍ଣ ରକ୍ଷତି, କିନ୍ତୁ କୃଷ୍ଣ ରକ୍ଷା କରନ୍ତି, ପ୍ରହ୍ଲାଦକୁ ମାରିପାରି ନାହିଁ, କୃଷ୍ଣ ରକ୍ଷା କରୁଛନ୍ତି। କିନ୍ତୁ ସିଂହଦେବ ବାହାରିଲେ, ବିଦାରଣ କଲେ ହିରଣ୍ୟକଶିପୁ ବକ୍ଷ ହାସଳା ଟଙ୍କୁ ନଖାଳୟେ, ତୀକ୍ଷ୍ଣ ନଖରେ ବିଦାରଣ କଲେ, ତା ବୋଧ କଲେ ଯେତେବେଳେ ପ୍ରହ୍ଲାଦ ପ୍ରାର୍ଥନା କରିଛନ୍ତି, ବରଂ ବରୟ ଏତତେ ବରଦେଶାନ ମହେଶ୍ୱର ଯଦ ଅନିନ୍ଦଥ ପିତାମେ ତ୍ୱଙ୍ଗ ବିଦ୍ୱାଂସ ତେଜ ଈଶ୍ୱରଂ ବିଦ୍ୟାମର୍ଷା ସ୍ୱୟ ସାକ୍ଷାତ ସର୍ବଲୋକ ଗୁରୁ ପ୍ରଭୋ ଧାତୃହିତି ମୃଷା ଦୃଷ୍ଟି ତ୍ୱଦ ଭକ୍ତି ମୟି ଚାଘବାନ୍ ତସ୍ମାତ୍ ପିତାମେ ପୁଏତ୍ ଦୁରନ୍ତାତ୍ ଦୁସ୍ତରାତ୍ ଅଘାତ୍ ପୂତସ୍ତୀ ଅପାଙ୍ଗ ସନ୍ତୁଷ୍ଟ ତଦା କୃପଣବତ୍ସଳ। ଏ ସପ୍ତମ ସ୍କନ୍ଦ ଭାଗବତ ଦଶମ ଅଧ୍ୟାୟରେ ଏ କଥା କୁହାଇଛି। ପ୍ରହ୍ଲାଦ ପ୍ରାର୍ଥନା କରିଛନ୍ତି ଭଗବାନ ନୃସିଂହଙ୍କୁ, ହେ ଭଗବାନ, ଯେହେତୁ ଆପଣ ପତିତ ଜୀବମାନଙ୍କ ପ୍ରତି ଅତ୍ୟନ୍ତ କୃପାଳୁ, ତେଣୁ ମୁଁ ଆପଣଙ୍କୁ ଏତିକି ପ୍ରାର୍ଥନା କରେ। ମୁଁ ଜାଣେ ମୋର ପିତା ମୃତ୍ୟୁ ସମୟରେ ଶୁଦ୍ଧ ହୋଇଯାଇଛନ୍ତି, କାରଣ ଆପଣ ତା ଉପରେ କୃପା ଦୃଷ୍ଟିପାତ କରିଛନ୍ତି, କିନ୍ତୁ ଅଜ୍ଞତା ବଶତଃ ସେ ଅଯଥା ଆପଣଙ୍କ ଉପରେ କ୍ରୋଧ ପ୍ରକାଶ କରିଥିଲା। ସେ ଭୁଲରେ ଭାବିଥିଲା ଯେ ଆପଣ ତାର ଭାଇକୁ ମାରିଥିବା ହେତୁ ଶତ୍ରୁ ବୋଲିକିରି, ତେଣୁ ସେ ଆପଣଙ୍କୁ ବହୁତ ନିନ୍ଦା କରୁଥିଲା। ସେ ଅତି ପାପ କାର୍ଯ୍ୟ କରିଛି, ଭକ୍ତ ଅବମାନନା କରିଛି, ମିଛା କରିଛି, ତାର ଏଇ ପାପ କାର୍ଯ୍ୟ ନିମିତ୍ତ ଆପଣ ତାକୁ କ୍ଷମା କରନ୍ତୁ, ଏ ପ୍ରାର୍ଥନା କରିଛି। ଭକ୍ତର ପ୍ରାର୍ଥନା ବୈଷ୍ଣବର ପ୍ରାର୍ଥନା, ଯେତେବେଳେ ଭଗବାନଙ୍କ ପ୍ରିୟ ଭକ୍ତ ପ୍ରାର୍ଥନା କରିବେ, ବୈଷ୍ଣବ ପ୍ରାର୍ଥନା କରିବେ, ତାହେଲେ କୃଷ୍ଣ ଶୁଣିବେ, ସେତେବେଳେ କୃଷ୍ଣ ଶୁଣିବେ, ନହେଲେ କୃଷ୍ଣ ଶୁଣିବେ ନା। ବୈଷ୍ଣବର ତାଙ୍କ ପ୍ରିୟ ଭକ୍ତଙ୍କର ପ୍ରାର୍ଥନା, ବୈଷ୍ଣବଙ୍କର ପ୍ରାର୍ଥନା କୃଷ୍ଣ ଶୁଣିବେ। ଏ ସାଧୁଶାସ୍ତ୍ର ସିଦ୍ଧାନ୍ତ କଥା, ବୈଷ୍ଣବର ନିବେଦନୀ କୃଷ୍ଣ ଦୟାମ ଏହେନ ପାମର ପ୍ରତି ହୋବେନ ସଦୟ। ବୈଷ୍ଣବର ନିବେଦନୀ କୃଷ୍ଣ ଦୟାମ ଏହେନ ପାମର ପ୍ରତି ହୋବେନ ସଦୟ, ଏ କଥା କୁହାଯାଇଛି। ବୈଷ୍ଣବ ଜଣେ ନିବେଦନ କରିବ, କୃଷ୍ଣଙ୍କର ପ୍ରିୟ ଭକ୍ତ ନିବେଦନ କରିବ, ସେ କୃପାମୟ ଭଗବାନ ଶ୍ରବଣ କରିକିରି, ଆମେ ପତିତ, ଆମେ ଅଧମ, ଆମର ନର୍କଗତି ହେବ, ଆଉ ନିଶ୍ଚିତ ଭାବରେ ତ ଆମର ନର୍କଗତି ହେବ, ଆମେ ଦୁରାଚାରୀ, ଆମେ ପତିତ, ଆମର ଉଦ୍ଧାର କେଉଁଠି ଅଛି? ସେଇ ଭଗବାନଙ୍କର ଯାହା କହନ୍ତି ଭବ୍ୟନ୍ତି ଭୂତାନି ଜନାର୍ଦ୍ଦନଶ୍ୟ, ସେ ଜନାର୍ଦ୍ଦନଙ୍କର ପ୍ରିୟ ଭକ୍ତଗଣ ଅନୁଗ୍ରହ କରିକିରି ଏଠି ବିଚରଣ କରୁଛନ୍ତି ଏ ପୃଥିବୀରେ, ଏ ଦୂରିତ ଫାଫାଚାରୀ ପଥିତ ଜୀବମାନଙ୍କର ଉଦ୍ଧାରାର୍ଥେ ଏଡ଼ି କୃପାମୟ ସେମାନେ ପ୍ରାର୍ଥନା କରନ୍ତି, କୃପାମୟ ଭଗବାନ ତା ଶ୍ରବଣ କରନ୍ତି ଏବଂ ଉଦ୍ଧାର କରନ୍ତି। ଏହେନ ପ୍ରାମର ପ୍ରତି ହୋଇବେ ହେନ ସଦୟ, ନହେଲେ ଭଗବାନ କାହିଁକି ସଦୟ ହେବେ? ଏସବୁ କଥା କଥା କୁହାଇଛେ ଭଗବାନ ପ୍ରହ୍ଲାଦ ମହାରାଜଙ୍କର ଏଇ ପ୍ରାର୍ଥନା ଶୁଣି ସେ ଉତ୍ତର ଦେଇଛନ୍ତି। ତ୍ରିସପ୍ତଭି ପିତା ପୁତ ପିତୃଭି ସତେ ଅନଘ ନାସାଧୋସ୍ୟ କୁଳେ ଜାତ ଭବାନ ବୈହି କୁଳ ପାବନ। ଭଗବାନ କହିଲେ, ହେ ପ୍ରିୟ ପ୍ରହ୍ଲାଦ, ହେ ଶୁଦ୍ଧ ଭକ୍ତ, ହେ ପରମ ସାଧୁ, ତୁମର ପିତା ବିଶୁଦ୍ଧ ହୋଇଯାଇଛନ୍ତି, ଏକାକି ନୁହେଁ, ତୁମର ପିତୃବଂଶର ଏକୋଇଶ ପୁରୁଷ ପର୍ଯ୍ୟନ୍ତ ସମସ୍ତେ ଏ ପିତୃବଂଶର ଉଦ୍ଧାର କଥା କୁହାଉଛି, ମାତୃବଂଶ ଉଦ୍ଧାର କଥା କୁହାହେଉନାହିଁ। ସେଇ କଥା ପୂର୍ବାଜୀ ମହାରାଜ ତାଙ୍କର କର୍ପଟରେ ଭାଷ୍ୟରେ କହିଛନ୍ତି, ପିତାଙ୍କୁ ଉଦ୍ଧାର କରେ ମାତାକୁ ନୁହେଁ, କିନ୍ତୁ ମାତା ଯଦି ସତୀ ସାଧ୍ୱୀ ପତିବ୍ରତା ହୋଇଥାନ୍ତି ତାହେଲେ ସେ ପିତାର ଉଦ୍ଧାର ପାଇଁ ସେ ଉଦ୍ଧାର ପାଇଯିବେ, ନହେଲେ ଯଦି ସିପାରେଟ୍ ହୋଇଯାଇଥିବେ, ବିଚ୍ଛେଦ ହୋଇଯାଇଥିବେ, ତାହେଲେ ଉଦ୍ଧାର ପାଇବେ ନା। ଏଥିପାଇଁ ବୈଦିକ ସଭ୍ୟତା, ବୈଦିକ ସଂସ୍କୃତି, ବୈଦିକ ବିବାହ ଯେତେବେଳେ ସମ୍ପାଦିତ ହୁଏ, ସେତେବେଳେ କୃଷ୍ଣ ସମ୍ବନ୍ଧ ଆମେ ଯୋଡ଼ାଯାଏ, ସେ ସମ୍ବନ୍ଧ ବିଚ୍ଛେଦ୍ୟ, ତାହା ବିଚ୍ଛିନ୍ନ ହେବ ନା। ତେଣୁ କସ୍ମିନ୍ କାଳେ କୌଣସି ପ୍ରକାର ପରିସ୍ଥିତିରେ ଏ ବିଚ୍ଛେଦ କରିବା ଉଚିତ ନୁହେଁ। କଲେ ଆଉ ମା ତାର ଉଦ୍ଧାର ନାହିଁ, ଯଦି ପୁତ୍ର କେବଳ ପିତାଙ୍କୁ ହିଁ ଉଦ୍ଧାର କରିବ। ବୈଷ୍ଣୁ ପୁତ୍ର ଏକୋଇଶ ପୁରୁଷ ପର୍ଯ୍ୟନ୍ତ ସମସ୍ତେ ଉଦ୍ଧାର ପାଇବେ, କାରଣ ତୁମ ବଂଶରେ ଜନ୍ମ ହେଇଛି ଏପରି ଜଣେ ବୈଷ୍ଣବ, ସମସ୍ତ ବଂଶ ବିଶୁଦ୍ଧ ହେଇଯାଇଛି। ଗୋଟିଏ ବୈଷ୍ଣବ ଯଦି ବଂଶରେ ଜନ୍ମଗ୍ରହଣ କରେ ତାହେଲେ ବଂଶ ଉଦ୍ଧାର ପାଏ, ଏବଂ ପିତା ମାତା ଉଭୟ ଉଦ୍ଧାର ପାଆନ୍ତି, ଆଉ ଉଭୟଙ୍କର ଗୌରବ ବୃଦ୍ଧି ହଏ, ତାଙ୍କର ଗୌରବ ବୃଦ୍ଧି ହଏ। କୁହାଯାଇଛି କୁଳମ୍ ପବିତ୍ରମ୍ ଜନନୀ କୃତାର୍ଥ ବସୁନ୍ଧରା ସହ ବସତି ଈଶ ଧନ୍ୟା ସ୍ୱର୍ଗେ ସ୍ଥିତାସ୍ତତ୍ର ପିତରୂପି ଧନ୍ୟା ଯଶ୍ୟାସୁତୋ ବୈଷ୍ଣବ ନାମ ଲୋକେ ଯଶ୍ୟାସ୍ତି ବୈଷ୍ଣବ ପୁତ୍ର ପୁତ୍ରିଣୀ ସା ବିଧୀୟତେ ଅବୈଷ୍ଣବ ସଦ ପୁତ୍ର ଜନନୀ ସୁକରି ସମା। ଏ କଥା କହୁଛି ଇହ ଲୋକରେ ଯାହାର ପୁତ୍ର ବୈଷ୍ଣବ ବୋଲି ଖ୍ୟାତି ଲାଭ କରିଛି ସେ ଜନନୀ ଧନ୍ୟ, ତାଙ୍କର କୁଳ ତାହାର କୁଳ ପବିତ୍ର ପୃଥିବୀ ଏବଂ ବସତି ସ୍ଥଳ ଧନ୍ୟ, ସ୍ୱର୍ଗସ୍ଥିତ ଦେବଲୋକ ପିତୃଲୋକ ମଧ୍ୟ ଧନ୍ୟ। ଯାହାର ପୁତ୍ର ବୈଷ୍ଣବ ସେ ଯଥାର୍ଥରେ ପୁତ୍ରବତୀ, ସଦ ଅବୈଷ୍ଣବ ପୁତ୍ର ଜନନୀ ସୁକରି ସମାନ। ଘୁଷୁରୀ ପଲେ ଛୁଆ ଜନ୍ମ କରୁଛି ଶହ ଶହ ଏ ବିଷ୍ଠା ଖାଉଛନ୍ତି, ସେ ପାଇଁ ଅବୈଷ୍ଣବ ସନ୍ତାନ ପଲେ ଜନ୍ମ କରିବ ଏଇ ସୁକରି ସମାନ, ପୁତ୍ରିଣୀ ନୁହେଁ ସେ। ଏ କଥା କୁହାହେଉଛି ଶ୍ରୀମନ୍ ମହାପ୍ରଭୁ ଯେତେବେଳେ ସନ୍ନ୍ୟାସ ନେଉଛନ୍ତି, ସନ୍ନ୍ୟାସ ନେବାର ପ୍ରାକାଳରେ ତାଙ୍କ ମାତା ଶଚୀ ମାତା କ୍ରନ୍ଦନ କରୁଛନ୍ତି, ତାଙ୍କୁ ପ୍ରବୋଧ ଦେଉଛନ୍ତି, ଆଉ ତାଙ୍କର ଯୁବତୀ ପତ୍ନୀ ବିଷ୍ଣୁପ୍ରିୟାଙ୍କୁ ଛାଡ଼ିକରି ପଳାଉଛନ୍ତି, ତାଙ୍କୁ ପ୍ରବୋଧ ଦେଇଛନ୍ତି କି ନାରୀ ପୁରୁଷ ଆର କି ବା କାର ପତି କି ନାରୀ ପୁରୁଷ ଆର କି ବା କାର ଶ୍ରୀକୃଷ୍ଣ ଚ ରଣବୀନ ଆରୋ ନାହିଁ ଗତି ଶ୍ରୀକୃଷ୍ଣ ଚରଣବୀନ ଆରୋ ନାହିଁ ଗତି ସେଇ ପିତା ସେଇ ମାତା ସେଇ ବନ୍ଧୁ ଜନ ସେଇ ପିତା ସେଇ ମାତା ସେଇ କର୍ତ୍ତା ସେଇ ମାତ୍ର ଧନ ସେଇ କର୍ତ୍ତା ସେଇ ହର୍ତ୍ତା ସେଇ ମାତ୍ର ଧନ ପୁତ୍ର ସ୍ନେହ କର ମୋରେ ଯତ ବଡ଼ ଭାବ ପୁତ୍ର ସ୍ନେହ କର ମୋରେ କୃଷ୍ଣ ଚରଣେ ହୋଇଲେ କତ ହୋଇ ଲାଭ ଶ୍ରୀକୃଷ୍ଣ ଚରଣେ ହୋଇଲେ କତ ହୋଇ ଲାଭ ସେଇ ସେ ପରମ ବନ୍ଧୁ ସେଇ ପିତା ମାତା ସେଇ ସେ ପରମ ବନ୍ଧୁ ଶ୍ରୀକୃଷ୍ଣ ଚରଣ ଦେଇ ପ୍ରେମ ଭକ୍ତି ଦାତା ଶ୍ରୀକୃଷ୍ଣ ଚରଣ ଦେଇ ଆମାର ନିସ୍ତାର ହୋ ତୋର ପରି ପ୍ରାଣ ଶ୍ରୀକୃଷ୍ଣ ଚରଣ ଭଜ ଛାଡ଼ ପୁତ୍ର ଜ୍ଞାନ ଶ୍ରୀକୃଷ୍ଣ ଚରଣ ଭଜ ଆନେ ରୋତ ନୈ ଆନେ रजतसु वर्ण आनी तनयो आनी खाइले विनाश पार नहि पर धर्म खाइले विनाश पार উপার্জন করি আনি বড় দুঃখ ধন ধন ই যাও পকিবা আপনি মরুপ ধন ই যাও পকিবা দিব কৃষ্ণ প্রেম হেন ধন আনি দিব কৃষ্ণ সকল সম্পদময় কৃষ্ণের চরণ সকল সম্পদময় সকল জন্মে পিতা মাতা সবে পায় সকল পিতা মাতা কৃষ্ণ গুরু নাহি মিলে ভজ হইয়া কৃষ্ণ গুরু নাহি মিলে হচ্ছে মহাপ্রভুঙ্কর সন্ন্যাস নবার প্রাকালে মাতা প্রবোধ দিয়েছেন কি নারী কি পুরুষ আর কেবাকার প্রতি শ্রীকৃষ্ণ চরণ বিনু আর না অতি সেই পিতা সেই মাতা সেই বন্ধুজন সেই হর্তা সেই কর্তা সেই মাত্র ধন পুত্র স্নেহে কর্মরে যেত বড় ভাব শ্রীকৃষ্ণ চরণ হলে কত হয়লা সেই সম্বন্ধ জোড় একমাত্র সম্বন্ধ কৃষ্ণ সম্বন্ধ কৃষ্ণ মাতা কৃষ্ণ পিতা কৃষ্ণ বন্ধু কৃষ্ণ হর্তা কৃষ্ণ কর্তা কৃষ্ণ গতি অন্তিম গতি সেই মাত্র ধন তৃতীয় পাত্র এ শিক্ষা তাঙ্কর সেই সম্বন্ধ স্থাপন কর এ পুত্র পুত্র যাহা পুত্র স্নেহ যাহা তুমি করিছ পুত্র স্নেহে করমরে যত বড় ভাব শ্রীকৃষ্ণ চরণে হইলে কত হয়লা হ্যাঁ যে মতে যে স্নেহ করছো পুত্র স্নেহ কৃষ্ণ চরণে হও তাহলে পরম লাভ হব এই কথা কইছেন কারণ সে হচ্ছে গোটিয়ে সম্বন্ধ যাহা কহিল নিত্য প্রীতিপূর্ণ সম্বন্ধ সে সম্বন্ধ যদি ন জড়িব তাহলে নিশ্চয় নরকগতি হব কারণ তোমার সমস্ত কর্ম পাপ কর্ম হয়েযিব ইন্দ্র প্রীতি অর্থে হলে নিজ প্রীতি নিজ সুখ নিজ আনন্দ বিধান অর্থে হলে পাপ কর্ম হলা সেতু কে উদ্ধার করবে কে উদ্ধার করবে না কে উদ্ধার করবে না পুত্র যদি বৈষ্ণব হইথায় যদি বৈষ্ণব পুত্র যাহাত করিথা তাহলে যেপরি প্রহ্লাদ মহারাজ তাহলে যেতে না আর কি পাত কি হেলে সুধা পিতা বৈষ্ণবর নিবেদনে কৃষ্ণ কৃপা বয় হে নৃপাণ প্রতি হইবে না সদয় সে তোলে কৃপা প্রার্থনা করিব মো পিতাকে উদ্ধার কর পি উদ্ধার পাইব নচ উদ্ধার পাইব এটা তো হচ্ছে কথাটা এবং কুহাই তো গুরু ন শস্যা স্বজন ন শস্যা পিতা ন শা জননী ন শস্যা দৈব ন তৎস্যান পতিশ্চ শস্যা ন মোচেজ সমুপেত মৃত্যু পঞ্চম স্কন্ধ ভাদ্র কুহাচ্ছি ভক্তি পথর উপদেশ দেই যে সমস্থিত সমুপস্থিত মৃত্যুরূপ সংসারর মোচন করি নপারে সে গুরু গুরু নুহন্তি যে স্বজন স্বজন পদবাচ্য নুহন্তি সেই পিতা পিতা নুহন্তি যদি পুত্রকু যে ভক্তি পথর উপদেশ নদেইপারিবে ভক্তি পথকু ন আনিপারিবে বা ভক্ত হবার ট্রেনিং নদেইপারিবে সে পিতা পিতা নুহন্তি ତାଙ୍କର ପୁତ୍ରୋତ୍ପତ୍ତି ବିଷୟରେ ଯତ୍ନ କରିବା ଉଚିତ ନୁହେଁ। ସେ ଜନନୀ ଜନନୀ ନୁହନ୍ତି, ଅର୍ଥାତ୍ ଯେ ସେଇ ଜନନୀର ଗର୍ଭଧାରଣ କର୍ତ୍ତବ୍ୟ ନୁହେଁ। ସେ ଯଦି ତାଙ୍କ ସନ୍ତାନକୁ ଭକ୍ତିପତ୍ର ଉପଦେଶ ନ ଦେଇପାରନ୍ତି। ଧ୍ରୁବ ମହାରାଜଙ୍କର କଥା ଦେଖନ୍ତୁ, ତାଙ୍କର ଜନନୀ ସୁନୀତି ଦେବୀ ପ୍ରକୃତ ଜନନୀ, ଧ୍ରୁବ ପରି ପୁତ୍ର ଜନ୍ମ କରିଥିଲେ ଏବଂ ଧ୍ରୁବ କହିଥାନ୍ ଭଗବାନ ନାରାୟଣଙ୍କର କୃପା ହେଲେ ହବ, ଏଇ ଉପଦେଶ ଦେଇଥିଲେ। ଭଗବାନ ନାରାୟଣଙ୍କର ଭଜନ କଥା ପାଇଁ ପ୍ରେରଣା ଦେଇଥିଲେ, ଧ୍ରୁବ ଏତେ ଭଜନ ପାଇଁ ଯାଇଥିଲେ ଏବଂ ଶେଷରେ ଭଗବାନ ବିଷ୍ଣୁ ତ କହିଥିଲେ, ଲୋକ ତିଆରି କରିଛି, ଧ୍ରୁବ ଲୋକ ତିଆରି କରିଛି, ସେଠିକି ଯିବ, ସେଇଠି ବେଶ ଚିରନ୍ତନ ଭାବରେ ଏଇ ଭଜନ କରିବ, ମାତାକୁ ସାଙ୍ଗରେ ନେଇକି ଯିବ, ମାତାକୁ ନେଲେ ସାଙ୍ଗରେ କହିଲେ ବୈଷ୍ଣବ ପୁତ୍ର ସେ। ଏଇଟା କଥାଟା କୁହାହେଇଛି। ଦେବତା ଦେବତା ନୁହନ୍ତି ସକଳ ଦେବତା, ଜୀବଙ୍କର ସଂସାର ମୋଚନରେ ଯେଉଁ ସକଳ ଦେବତା ଅସମର୍ଥ ସେମାନଙ୍କର ମାନବ ନିକଟରୁ ପୂଜା ଗ୍ରହଣ କରିବା ଉଚିତ ନୁହେଁ। ସେଇ ପତି ପତି ନୁହନ୍ତି ତାହାଙ୍କର ପାଣି ଗ୍ରହଣ କରିବା ଉଚିତ ନୁହେଁ, ଯେ ତାଙ୍କର ପତ୍ନୀକୁ ଏ ଭକ୍ତି ପଥକୁ ନ ଆଣିପାରିବେ, ଏସବୁ କଥା ଅଛି। ତେଣୁ ଇଏ ହେଉଛି ଆମର ଶିକ୍ଷା, ଭାଗବତରେ ଏସବୁ କଥା କୁହାହେଇଛି। ଏଥିରୁ ଆମକୁ ଏହି ଶିକ୍ଷା ନେବା ପାଇଁ ପଡ଼ିବ। ଇଏ ହେଉଛି ବୈଦିକ ଶିକ୍ଷା, ବୈଦିକ କଲଚର, ବୈଦିକ ସଂସ୍କୃତି, ବୈଦିକ ସଭ୍ୟତା, ଏ ଟ୍ରେନିଂ ଆମକୁ ଦେବା ପାଇଁ ପଡ଼ିବ। ତା ନହେଲେ ଆଜିକାଲି ଟ୍ରେନିଂ ମିଳୁନାହିଁ, ଏ ଦିଆଯାଉନି। ତେଣୁ ବିପର୍ଯ୍ୟୟ ସମାଜରେ ବିପର୍ଯ୍ୟୟ ହେଇଛି, ଭୂମିକା ପରିସ୍ଥିତି।